आकाशवाणी संवाद पढ़ुछंति मलयरंजन मिश्र। प्रधानमंत्री नरेन्द्र मोदी अध्यक्षतार आज आरंभ हो तृतीय वॉइस ऑफ ग्लोबल साउथ सम्मेलनी। तीनोटी नुआ मेट्रो रेल प्रकल्प को केन्द्र कैबिनेट मंजूरी। बांग्लादेश संख्यालघु संप्रदाय सुरक्षा नहीं प्रधानमंत्री बांग्लादेश मध्यवर्तीकालीन सरकार मुख्य परामर्शदाता कले आलोचना। भारत और श्रीलंका मध्य यात्रीवाही नौसेवा आरंभ एवं प्यारिस पाराओलंपिक्स प्रतियोगित भारत पक्ष अंशग्रहण करेंगे 84 जन क्रीडाविद। भारत आज आभासी माध्यम तृतीय वॉइस ऑफ ग्लोबल साउथ सम्मेलन आयोजन कर प्रधानमंत्री नरेन्द्र मोदी ही सम्मेलन में अध्यक्षता करेंगे। चलित वर्ष सम्मेलन वार्ता रही निरंतर भविष्यपाई सशक्त दक्षिण गोलार्ध। गणमाध्यम को सूचना दे वैदेशिक व्यापार मंत्रालय मुखपात्र रणधीर जायसवाल कहते दक्षिण गोलार्ध देशगुड़ी एक सम्मेलन में जोगदेवा आमंत्रण कर सम्मेलन अवसर में पूर्व सम्मेलन गुड़िकरी आलोचना उपर कार्यानुष्ठान संप्रति विश्व सामना कर विभिन्न आहवानगुड़िकर समस्या उपर आलोचना। दक्षिण गोलार्ध देशगुड़िकर विकास धारा देखादेव आहवान और प्राथमिकता भित्तिरे सेगुड़िकर समाधान उपर सम्मेलन आलोचना होवार कार्यसूची रही। सम्मेलन उद्घाटन अधिवेशन आमंत्रित देशगुड़िकर राष्ट्रमुख्य जोगदेवे। वैदेशिक व्यापार मंत्रालय मुखपात्र सूचना दे कहते चलित मास 20 तारीख में तृतीय पर्याय भारत जापान वैदेशिक प्रतिरक्षा मंत्री द्विपक्षीय बैठक नुआदिल्ली अनुष्ठित हो। श्री जयसवाल कहते प्रतिरक्षा मंत्री राजनाथ सिंह एवं वैदेशिक व्यापार मंत्री डॉ एस जयशंकर भारत पक्ष प्रतिनिधित्व करेंगे। बांग्लादेश परिस्थिति संपर्क में श्री जयसवाल कहते भारत सरकार सेठाकर परिस्थिति उपर तीक्ष्ण नजर रखिंट खुब शीघ्र सेठे परिस्थिति स्वाभाविक हो आशा प्रकाश कर। देशर तीनोटी नुआ मेट्रो रेल प्रकल्प को केन्द्र कैबिनेट मंजूरी प्रदान करिछि। नुआदिल्लीठारे कैबिनेट बैठक पर गणमाध्यम को सूचना दे सूचना और प्रसारण मंत्री अश्विनी वैष्णव एहा कहिछन्ति एही रेल प्रकल्पगुडिक मध्यरे 15611 कोटी टंकार व्यय अटकलरे बेंगालुरु मेट्रोर तृतीय पर्याय 12200 कोटी टंका व्ययरे थाने इंटीग्राल रिंग मेट्रो प्रकल्प एवं 3000 कोटी टंका व्ययरे पुणे मेट्रो प्रथम पर्याय प्रकल्प अंतर्भुक्त। श्री वैष्णव कहते वर्तमान 21 शहर में मेट्रो रेल चलाचल कार्यक्षम हो 10 वर्ष पूर्वे यह 5 शहर में सीमित थिला। रेल नेटवर्क दृष्टि भारत विश्व तृतीय स्थान में रही से कहते से अर्थनैतिक व्यापार संक्रांत कैबिनेट कमिटी मध्य बिहार बिहटा और पश्चिमबंगर बागडोग्राठा नूतन सिविल एनक्लेव को मंजूरी प्रदान कर बागडोग्रा विमानबंदर में मोट 1549 कोटी टंका व्यय नूतन सिविल एनक्लेव निर्माण होद्वारा विमानबंदर परिचालना दक्षता और यात्री सुविधा उन्नत हो 1413 कोटी टंका व्यय बिहटा नूतन सिविल एनक्लेव द्वारा पटना विमानबंदर भित्तिभूमि अधिक सुदृढ़ हो द्वारा यात्री परिवहन व्यवस्था वृद्धि पाइब श्री वैष्णव कहते नरेन्द्र मोदी सरकार तृतीय पाली में एपर्यंत 1,54,000 कोटी टंका भित्तिभूमि प्रकल्प को मंजूरी प्रदान कर बैठक निष्पत्ति पर मोट भित्तिभूमि प्रकल्प व्यय 2,00,000 कोटी टंका वृद्धि पाई। प्रधानमंत्री नरेन्द्र मोदी बांग्लादेश मध्यवर्तीकालीन सरकार मुख्य परामर्शदाता प्रोफेसर महम्मद युनुस्क गतकाली टेलीफोन जोगे कथबार्ता करिछन्ति। बांग्लादेश शांति स्थिरता एवं विकास पर भारत समस्त प्रकार सहायता प्रदान प्रधानमंत्री प्रतिश्रुति देथिले। सेठाकर हिंदू एवं अन्यान्य संख्यालघु संप्रदाय सुरक्षा सुनिश्चित करने को श्री मोदी गुरुत्वारोप करिथिले। तबे बांग्लादेश बसवास करथिबा संख्यालघु सुरक्षा को प्राथमिकता दियाजाउछु बोली प्रोफेसर युनुस प्रतिश्रुति देथिले। उभय नेतांक मध्यरे द्विपाक्षिक संपर्क वृद्धि नै आलोचना होइथिबा बांग्लादेश वैदेशिक व्यापार मंत्रालय पक्ष जारी एक विज्ञप्ति रे कुहाजाइछि। आपण माने संवाद सुनुछन्ति आकाशवाणी रो। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯାତ୍ରୀବାହୀ ନୌସେବା ଗତକାଲିଠାରୁ ଆରମ୍ଭ ହୋଇଛି। ଗତବର୍ଷ ଅକ୍ଟୋବର ମାସରେ ଭାରତର ନାଗାପଟ୍ଟିନମ୍ ଏବଂ ଶ୍ରୀଲଙ୍କାର ଉତ୍ତର ଜାଫ୍ନା ନିକଟରେ ଥିବା କାଙ୍କେସାନ୍ଥୁରାଇ ମଧ୍ୟରେ ଏହି ସେବା ଆରମ୍ଭ ହୋଇଥିଲା। ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ଏହି ସେବାରେ ଗତକାଲି 50 ଜଣ ଯାତ୍ରୀଙ୍କୁ ନେଇ ନାଗାପଟ୍ଟିନମ୍ରୁ ବାହାରିଥିବା ନୌକା 4 ଘଣ୍ଟା ମଧ୍ୟରେ କାଙ୍କେସାନ୍ଥୁରାଇଠାରେ ପହଞ୍ଚଥିଲା। ଜାଫ୍ନାସ୍ଥିତ ଭାରତୀୟ କନ୍ସୁଲ୍ ଜେନେରାଲ୍ ଯାତ୍ରୀଙ୍କୁ ସେଠାରେ ସ୍ୱାଗତ କରିଥିଲେ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସାମୁଦ୍ରିକ ଯୋଗାଯୋଗ ବୃଦ୍ଧି ଲକ୍ଷ୍ୟରେ ଏହି ସେବାକୁ ପୁନଃ ପ୍ରଚଳନ କରାଯାଇଛି। ଭାରତ ଏ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଗୋଟିଏ ବର୍ଷ ପାଇଁ ମାସିକ 2,50,00,000 ଶ୍ରୀଲଙ୍କା ମୁଦ୍ରା ବହନ କରିବ। ଶ୍ରୀଲଙ୍କା ସରକାର ମଧ୍ୟ ଏହି ଯାତାୟତ ପାଇଁ ଟିକସ ହ୍ରାସ କରିଛନ୍ତି। କାଙ୍କେସାନ୍ଥୁରାଇ ବନ୍ଦରର ବିକାଶ ପାଇଁ ଭାରତ ଶ୍ରୀଲଙ୍କାକୁ 63.65 ନିୟୁତ ଆମେରିକୀୟ ଡଲାର ଅନୁଦାନ ପ୍ରଦାନ କରିଛି। ଶ୍ରୀଲଙ୍କାର ଅର୍ଥନୈତିକ ପୁନରୁଦ୍ଧାର ଏବଂ ପ୍ରଗତି ପାଇଁ ଏହି ଯାତ୍ରା ବିଶେଷ ସହଯୋଗ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦରେ ଭାରତୀୟ ଡାକ୍ତରୀ ସଂଘ ଆଜି ସକାଳ 6:00 ସମଗ୍ର ଦେଶରେ 24 ଘଣ୍ଟିଆ ବନ୍ଦ ଡାକରା ଦେଇଛି। ତେବେ ଅତ୍ୟାବଶ୍ୟକ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ବାହ୍ୟ ବିଭାଗ ଓପିଡି ବନ୍ଦ ରହିବ ଏବଂ କୌଣସି ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ଆଇଏମ୍ଏ କହିଛି। ରାଜ୍ୟ ୟୁନିଟ୍ଗୁଡ଼ିକ ସହ ବୈଠକ ପରେ ସାରା ଦେଶରେ ଚିକିତ୍ସା ସେବା ବନ୍ଦ କରିବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ତେବେ କୋଲକାତା ଡାକ୍ତରଖାନାରେ ହୋଇଥିବା ଭଙ୍ଗାରୁଜାକୁ ସଂଘ ନିନ୍ଦା କରିଛି। କର୍ମକ୍ଷେତ୍ରରେ ଡାକ୍ତରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ସଂଘ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। କୋଲକାତାରେ ଘଟିଥିବା ଘଟଣାକୁ ବିରୋଧ କରି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍କିଟାଲ, ଲେଡି ହାର୍ଡିଂ ମେଡିକାଲ କଲେଜ ଏବଂ ଅନ୍ୟ କେତେକ ହସ୍କିଟାଲର ଡାକ୍ତର ଏବଂ ମେଡିକାଲ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ। ସଂଘ ପକ୍ଷରୁ ଗତ ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ବାହାରିଥିଲା। ଗାଜାରେ ଅସ୍ତ୍ରବିରତି ନେଇ ଦୋହାଠାରେ ଅନୁଷ୍ଠିତ ଆଲୋଚନାରୁ କୌଣସି ନିଷ୍କର୍ଷ ମିଳିପାରି ନାହିଁ। କତାର, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଜିପ୍ଟ ମିଳିତ ବିବୃତ୍ତିରେ କହିଛନ୍ତି ୱାଶିଂଟନ୍ ପକ୍ଷରୁ ସହମତି ପାଇଁ ଏକ ନୂତନ ପ୍ରସ୍ତାବ ଗତ ସପ୍ତାହରେ ଉପସ୍ଥାପନ କରାଯାଇଛି। ଏହି ପ୍ରସ୍ତାବ ଦ୍ୱାରା ଅସ୍ତ୍ରବିରତି ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇପାରିବ। ଦୋହାରେ ଆଲୋଚନା ଗଠନମୂଳକ ଥିଲା ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଏହି ତିନି ରାଷ୍ଟ୍ର ଆସନ୍ତା ସପ୍ତାହ ଶେଷ ସୁଦ୍ଧା କାଇରୋ ଆଲୋଚନା ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ହମାସ ଏବଂ ଇସ୍ରାଏଲ୍ ମଧ୍ୟରେ ଶାନ୍ତି ବୁଝାମଣା ପାଇଁ ଏହି ତିନି ଦେଶ ପ୍ରୟାସ କରୁଛନ୍ତି। ଅସ୍ତ୍ରବିରତି ନେଇ ଭିନ୍ନ ଭିନ୍ନ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ କୌଣସି ନିଷ୍କର୍ଷ ବାହାରି ନଥିବା ଜଣାପଡ଼ିଛି। ୟେମେନ୍ରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 14 ଜଣ ସୈନିକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ବହୁ କ୍ଷୟକ୍ଷତି ହେବା ସହ 17 ଜଣ ସୈନିକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି। ଦେଶର ଦକ୍ଷିଣାଞ୍ଚଳର ଅବୟାନ୍ଠାରେ ଥିବା ଅଲକାଏଦା ଆତଙ୍କବାଦୀ ଗୋଷ୍ଠୀର ଶାଖା ଏଥିରେ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି। ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ କାର୍ ସାମରିକ ଘାଟିରେ ବିସ୍ଫୋରଣ କରିବାରୁ ଏହି ଘଟଣା ଘଟିଥିଲା। ପ୍ୟାରିସ୍ ପାରାଅଲମ୍ପିକ୍ସ ପ୍ରତିଯୋଗିତାରେ ଭାରତ ପକ୍ଷରୁ 84 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଆସନ୍ତା 28 ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ଚାଲିବ। କ୍ରୀଡ଼ାବିତ୍କୁ ପ୍ୟାରିସ୍ ଗସ୍ତର ଅବ୍ୟବହିତ ପୂର୍ବରୁ ସମ୍ବୋଧନ କରି କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଦେଶରେ କ୍ରୀଡ଼ାର ବିକାଶ ପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ବହୁ କ୍ରୀଡ଼ାବିତ୍ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଭାରତରୁ ସର୍ବାଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଗତ ଟୋକିଓ ଅଲମ୍ପିକ୍ସରେ ଭାରତ 19 ପଦକ ହାସଲ କରିଥିଲା। ପଦ୍ମ ପୁରସ୍କାର 2025 ପାଇଁ ନାମାଙ୍କନ ପ୍ରକ୍ରିୟା ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ବ୍ୟକ୍ତିବିଶେଷ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ awards.gov.in ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ। ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରୁ ଗୋଟିଏ। ଏହି ପୁରସ୍କାର 3 ଶ୍ରେଣୀରେ ପ୍ରଦାନ କରାଯାଇଥାଏ। ଅସାଧାରଣ ଏବଂ ବିଶିଷ୍ଟ ସେବା ପାଇଁ ପଦ୍ମବିଭୂଷଣ, ଉଚ୍ଚକୋଟୀର ବିଶିଷ୍ଟ ସେବା ପାଇଁ ପଦ୍ମଭୂଷଣ ଏବଂ ଯେକୌଣସି କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ପୁରସ୍କାର ଘୋଷଣା ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଆରମ୍ଭ ହେବ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ। 3 ନୂଆ ମେଟ୍ରୋ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତାଙ୍କ ସହ କଲେ ଆଲୋଚନା ଏବଂ ଭାରତ ଶ୍ରୀଲଙ୍କା ମଧ୍ୟରେ ଯାତ୍ରୀବାହୀ ନୌସେବା ଆରମ୍ଭ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।